ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথ প্রদর্শিকা বেতার অনুষ্ঠান পক্ষর আপনার হার্দিক প্রীতি শুভেচ্ছা ও অভিনন্দন জ্ঞাপন করুছু। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু। আমার অনুরোধ, আপনি এই কার্যক্রম নিয়মিত শুণবা সঙ্গে সঙ্গে অন্য শুণাইবার সাহায্য করতু, আমসহিত পত্র মাধ্যমে যোগাযোগ করা নিমন্তে উৎসাহিত করতু। আপনার জীবন যদি সাক্ষ্য কিছু থাকে তাহলে তা লিখি জনাইবা নিমন্তে অনুরোধ। আসন্তু প্রভুঙ্কর বাক্য মধ্যকে যাওয়া পূর্বরু সংক্ষেপে প্রার্থনা করিবা। প্রিয় পবিত্র প্রভু, আমমানকর সৃষ্টিকর্তা, উদ্ধারকর্তা, নিত্যজীবিত প্রভু, তোমার পবিত্র নামর ধন্যবাদ করুছু। তোমার বিশ্বস্ততা পাই, তোমার পবিত্রতা পাই, তোমার সত্যতা পাই, তোমার উত্তমতা পাই, হ্যাঁ প্রভু, কেবল তোমার দয়া অনুগ্রহ লাগে আজি আমান পরি পাপী অযোগ্য মনুষ্য এই জগৎ মধ্যে বঞ্চি রাখা সুযোগ পাইপারিছ। হ্যাঁ প্রভু, আজি মধ্যে তুমি অনুগ্রহ করে আমানকু তোমার বাক্য শুণবা নিমন্তে সুযোগ দিয়েছ, কিন্তু এই সুযোগর সদ্ব্যবহার করা নিমন্তে প্রভু তুমি আমানকু জ্ঞানবিশিষ্ট অন্তকোণ দান কর। তোমার বাক্য মধ্যে দিয়ে প্রভু তুমি আমানকু আত্মিক জীবনে উদ্দীপিত কর, আমানকর বিশৃঙ্খলিত জীবনকু তুমি শৃঙ্খলিত কর, আমানকর পাপময় জীবনকু তুমি ধোই পরিষ্কার কর, আমানকু পবিত্র জীবন যাপন করিয়া পাই শক্তি দিও, এক সরল বিশ্বাসর হৃদয় দিও। এই সমস্ত প্রার্থনা প্রিয় প্রভু যীশুঙ্ক নামে মাগুছ, আমেন। আসন্তু বর্তমান আমি প্রভুঙ্কর বাক্য মধ্যকু যিবা। ମୋର ଅନୁରୋଧ ଆପଣଙ୍କ ନିକଟରେ ଯଦି ପବିତ୍ର ବାଇବଲ ଅଥବା ନୂତନ ନିୟମ ଅଛି ତାହେଲେ ମୋ ସହିତ ଖୋଲନ୍ତୁ ଓ ଅଧ୍ୟୟନ କରନ୍ତୁ। ଆଜି ଆମେ ଗାଲାତୀୟ ପତ୍ରର ତିନି ପର୍ବର 19 ପଦରୁ ଆରମ୍ଭ କରି 26 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଆଲୋଚନା କରି ଦେଖିଥିଲୁ ମନୁଷ୍ୟ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୁଏ ମାତ୍ର ବ୍ୟବସ୍ଥା ପାଳନ ହେତୁ ନୁହେଁ। କାରଣ ବ୍ୟବସ୍ଥା ଆମକୁ ପାପରୁ ଉଦ୍ଧାର କରିପାରେ ନାହିଁ କି ରକ୍ଷା କରିପାରେ ନାହିଁ, ମାତ୍ର ଏହା ଆମର ପାପପୂର୍ଣ୍ଣ ଜୀବନକୁ ଦେଖାଇଦିଏ। ମାତ୍ର ଏଠାରେ ପ୍ରଶ୍ନ ଆସେ ତାହେଲେ ବ୍ୟବସ୍ଥା କ'ଣ ମୂଲ୍ୟହୀନ? ତେବେ ପାଉଲ ଯଦିଓ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାର ବିଷୟକୁ ପ୍ରକାଶ କରନ୍ତି, ମାତ୍ର ସେ ବ୍ୟବସ୍ଥାକୁ ମୂଲ୍ୟହୀନ ବୋଲି ବିଚାର କରନ୍ତି ନାହିଁ। ବରଂ ସେ ସେହି ବ୍ୟବସ୍ଥାର ବାସ୍ତବ ଉଦ୍ଦେଶ୍ୟକୁ ଲୋକମାନଙ୍କୁ ବୁଝାଇ ଦେବାକୁ ଚେଷ୍ଟା କରନ୍ତି। ସେ କହନ୍ତି ବ୍ୟବସ୍ଥା ଉତ୍ତମ, ମାତ୍ର ମନୁଷ୍ୟ ସେହି ବ୍ୟବସ୍ଥା ଅନୁଯାୟୀ ଧର୍ମକର୍ମ ସାଧନ କରିବା ନିମନ୍ତେ ଅକ୍ଷମ। ଏହା ବ୍ୟବସ୍ଥାର ଭୁଲ ନୁହେଁ, ମାତ୍ର ମନୁଷ୍ୟର ଭୁଲ। ତେଣୁ ପାଉଲ ବର୍ତ୍ତମାନ ବ୍ୟବସ୍ଥା ପ୍ରଦାନ କରାଯିବାର ବାସ୍ତବ ଉଦ୍ଦେଶ୍ୟକୁ ପ୍ରକାଶ କରିବା ପାଇଁ ଯାଉଅଛନ୍ତି। ତିନି ପର୍ବର 19 ପଦରେ ଲେଖା ଅଛି, ତେବେ ବ୍ୟବସ୍ଥା କାହିଁକି ଦତ୍ତ ହେଲା? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞା ଲଙ୍ଘନ ହେତୁ ଯୋଗ କରାଗଲା, ପୁଣି ତାହା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା। ପ୍ରଶ୍ନ ହେଉଛି, ତେବେ ବ୍ୟବସ୍ଥା କାହିଁକି ଦତ୍ତ ହେଲା? ପାଉଲ ଏଠାରେ ତହିଁର ଉଦ୍ଦେଶ୍ୟକୁ ଦର୍ଶାନ୍ତି। ପାଉଲ କହନ୍ତି ଏହା ଆଜ୍ଞା ଲଙ୍ଘନ ହେତୁ ଯୋଗ କରାଯାଇଥିଲା, ଏହା ମନୁଷ୍ୟର ପାପ ତଥା ଅପରାଧ ହେତୁ ଯୋଗ କରାଯାଇଥିଲା, ଆଉ ଏହା ସେହି ସନ୍ତାନଙ୍କର ନ ଆସିବା ପର୍ଯ୍ୟନ୍ତ ଯୋଗ କରାଯାଇଥିଲା। ଏହାର ଅର୍ଥ ଏହା ଅସ୍ଥାୟୀ ବା କ୍ଷଣସ୍ଥାୟୀ ଥିଲା। ଏହା ସେହି ମୂଷାଙ୍କର ସମୟଠାରୁ ଆରମ୍ଭ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲା। ସେଥିପାଇଁ ଯୋହନ ପ୍ରଥମ ପର୍ବର 17 ପଦରେ ଲେଖା ଅଛି, କାରଣ ବ୍ୟବସ୍ଥା ମୂଷାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା, କାରଣ ସେହି ସନ୍ତାନ ହେଉଛନ୍ତି ଖ୍ରୀଷ୍ଟ। ତେବେ ବ୍ୟବସ୍ଥା ଯେ ଅସ୍ଥାୟୀ ଥିଲା ଏହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଲେଖା ଅଛି ସେହି ସନ୍ତାନ ଆସିବା ପର୍ଯ୍ୟନ୍ତ, ଆଉ ସେହି ସନ୍ତାନ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ତେବେ ମନୁଷ୍ୟର ଅନାଜ୍ଞାବହତା ଲାଗି ବ୍ୟବସ୍ଥା ପ୍ରଦାନ କରାଯାଇଥିଲା। ଏହା ପାପକୁ ଦୂର କରିଦେବା ନିମନ୍ତେ ନୁହେଁ, ମାତ୍ର ପାପକୁ ଦେଖାଇଦେବା ନିମନ୍ତେ ପ୍ରଦତ୍ତ ହୋଇଥିଲା, ଯେପରି ମନୁଷ୍ୟ ନିଜର ଦୁର୍ବଳତା ସବୁକୁ ଜାଣିପାରି ସେହି ଉଦ୍ଧାରକର୍ତ୍ତାଙ୍କର ଶରଣାପନ୍ନ ହୁଏ। ଏହା ମନୁଷ୍ୟକୁ ପାପରୁ ଦୂରେଇ ରଖିବା ନିମନ୍ତେ ପ୍ରଦାନ କରାଯାଇନଥିଲା, ମାତ୍ର ସଚେତନ କରାଇଦେବା ନିମନ୍ତେ ପ୍ରଦାନ କରାଯାଇଥିଲା। ସମସ୍ତ ମନୁଷ୍ୟମାନଙ୍କୁ ପାପୀ ବୋଲି ପ୍ରମାଣିତ କରାଇବା ନିମନ୍ତେ ବା ମନୁଷ୍ୟକୁ ପବିତ୍ର କରାଇବା ନିମନ୍ତେ ପ୍ରଦାନ କରାଯାଇନଥିଲା, କାରଣ କୌଣସି ମନୁଷ୍ୟ ବ୍ୟବସ୍ଥା ପାଳନ ହେତୁ ଧାର୍ମିକ ବୋଲି ଗଣିତ ହୋଇପାରିବ ନାହିଁ, କିମ୍ବା ନିଜର ଶକ୍ତିରେ ସେ ତାହା ସାଧନ କରିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ। ତେବେ ଏହା ଯଦିଓ ଉଦ୍ଧାର କରିପାରେ ନାହିଁ, ମାତ୍ର ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତାକୁ ଉପଲବ୍ଧି କରାଇଥାଏ ଓ ସେହି ଉଦ୍ଧାରକର୍ତ୍ତାଙ୍କର ନିକଟବର୍ତ୍ତୀ କରାଇଥାଏ, କାରଣ ସେହି ବ୍ୟବସ୍ଥା ମଧ୍ୟ ଦେଇ ମନୁଷ୍ୟ ନିଜକୁ ପାପୀ ତଥା ଅଧମ ବୋଲି ଚିହ୍ନିପାରେ ଓ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଆବଶ୍ୟକ କରେ, ଯିଏକି ସେହି ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ତାହା ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି, ଆଉ ସେହି ବ୍ୟକ୍ତି ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଅନେକ ଲୋକ ଭାବନ୍ତି ଯେ ମନୁଷ୍ୟ ପାପୀରେ ପରିଣତ ହୁଏ ଯେତେବେଳେ ସେ ପାପ କରେ, ତାହାର ଅର୍ଥ ହେଉଛି ଯେପର୍ଯ୍ୟନ୍ତ ସେ ପାପ କରିନଥାଏ ସେପର୍ଯ୍ୟନ୍ତ ସେ ଠିକ୍ ଥାଏ, କିନ୍ତୁ ଏହା ସତ୍ୟ ନୁହେଁ। ସତ୍ୟ ହେଉଛି ଯେ ସେ ପାପୀ ହୋଇଥିବାରୁ ପାପ କରେ। ଜଣେ ବ୍ୟକ୍ତି ଚୋରି କରେ କାରଣ ସେ ଚୋର, ଜଣେ ବ୍ୟକ୍ତି ମିଥ୍ୟା କହେ କାରଣ ସେ ଜଣେ ମିଥ୍ୟାବାଦୀ। ଏପରିକି ଆମେ ଦୈନନ୍ଦିନ ଜୀବନରେ ଜାଣତରେ ହେଉ ବା ଅଜାଣତରେ ହେଉ ମିଛ କହିଥାଉ ଓ ଏହାକୁ ଅତି ହାଲୁକା ମଣିଥାଉ। ଏପରିକି ଦିନଟି ଯଦି କୁହୁଡ଼ିଆ ଥାଏ ତଥାପି ମଧ୍ୟ ଆମେ କହିଥାଉ ଏହା କି ସୁନ୍ଦର ଦିନ। ଏପରିକି ଆମକୁ ଯଦି କେହି ପଚାରନ୍ତି ଆପଣ ଆଜି କିପରି ଅନୁଭବ କରୁଛନ୍ତି, ତାହେଲେ ଆମେ ଭଲ ଅନୁଭବ କରୁନଥିଲେ ମଧ୍ୟ ସଙ୍ଗେ ସଙ୍ଗେ କହିଥାଉ ହଁ ମୁଁ ଅତି ଉତ୍ତମ ଅନୁଭବ କରୁଅଛି, ସବୁକିଛି ଭଲ ଅଛି। ତେବେ ପ୍ରିୟ ବନ୍ଧୁ, ଏପରି ଘଟିବା ଅତି ସ୍ୱାଭାବିକ। ଆମମାନଙ୍କ ମଧ୍ୟରୁ ଆଜି ଅନେକ ଏହାଠାରୁ ଜଘନ୍ୟ ମିଥ୍ୟା ମଧ୍ୟ କହନ୍ତି। ଆମେ ଏହା କାହିଁକି କରୁ? ଆମମାନଙ୍କର ସେହି ପତିତ ସ୍ୱଭାବ ରହିଅଛି, ଆଉ ବ୍ୟବସ୍ଥା ଆମମାନଙ୍କୁ ଏହି ବିଷୟ ଦେଖାଇଦେବା ନିମନ୍ତେ ଦିଆଯାଇଥିଲା ଯେ ଆମ୍ଭେମାନେ ପାପୀ ଅଟୁ, ଆଉ ଆପଣ ଓ ମୁଁ ଆମେ ଜଣେ ମଧ୍ୟସ୍ଥିକୁ ଆବଶ୍ୟକ କରୁ, ଜଣେ ଯେ କି ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ଠିଆ ହୋଇପାରିବେ ଓ ଆମମାନଙ୍କୁ ସାହାଯ୍ୟ କରିପାରିବେ। ତେବେ ଦେଖନ୍ତୁ, ତିନି ପର୍ବର ଏକୋଇଶ ପଦରେ ଲେଖା ଅଛି, ତେବେ ବ୍ୟବସ୍ଥା କି ଈଶ୍ୱରଙ୍କ ପ୍ରତିଜ୍ଞା ସମୂହର ବିରୁଦ୍ଧ? ତାହା କେବେ ନ ହେଉ, କାରଣ ଯଦି ଜୀବନ ଦେବାକୁ ସମର୍ଥ ଏପରି ବ୍ୟବସ୍ଥା ଦତ୍ତ ହୋଇଥାନ୍ତା, ତେବେ ଧାର୍ମିକତା ପ୍ରକୃତରେ ବ୍ୟବସ୍ଥାମୂଳକ ହୁଅନ୍ତା। ପାଉଲ ପ୍ରଶ୍ନ କରନ୍ତି, ତେବେ ବ୍ୟବସ୍ଥା କି ଈଶ୍ୱରଙ୍କ ପ୍ରତିଜ୍ଞା ସମୂହର ବିରୁଦ୍ଧ? ତହିଁର ଉତ୍ତର ମଧ୍ୟ ସେ ଦିଅନ୍ତି, ତାହା କେବେ ହିଁ ନ ହେଉ। କାହିଁକି? ଯଦି ସେହି ସମୟରେ ପାପୀକୁ ଉଦ୍ଧାର କରିବାର ଅନ୍ୟ କୌଣସି ଉପାୟ ଥାଆନ୍ତା, ତାହେଲେ ଈଶ୍ୱର ତାହା ବ୍ୟବହାର କରିପାରିଥାନ୍ତେ। ଯଦି ସେପରି କୌଣସି ବ୍ୟବସ୍ଥା ଦ୍ୱାରା ପାପୀ ପାପରୁ ଉଦ୍ଧାର ପାଇପାରିଥାନ୍ତା, ତାହେଲେ ଈଶ୍ୱର ତାହା ମଧ୍ୟ ବ୍ୟବହାର କରିଥାନ୍ତେ, ମାତ୍ର ତାହା ସମ୍ଭବ ନଥିଲା। ତେବେ ସେ ଯାହୁନା, କାହିଁକି ବ୍ୟବସ୍ଥା ଈଶ୍ୱରଙ୍କ ପ୍ରତିଜ୍ଞା ସମୂହର ବିରୋଧ କରେ ନାହିଁ କି ତହିଁର ବିରୁଦ୍ଧରେ ଯାଏ ନାହିଁ, କାରଣ ବ୍ୟବସ୍ଥା ପାଳନ କରି କୌଣସି ମନୁଷ୍ୟ ଧାର୍ମିକ ବୋଲି ବିଚାରିତ ହୋଇନାହିଁ କି ପ୍ରତିଜ୍ଞା ସମୂହର ଅଧିକାରୀ ହୋଇପାରି ନାହିଁ। ବାଇଶ ପଦରେ ଲେଖା ଅଛି, କିନ୍ତୁ ଯେପରି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ପ୍ରତିଜ୍ଞା ବିଶ୍ୱାସ କରୁଥିବା ଲୋକମାନଙ୍କୁ ଦିଆଯାଏ, ଏଥିପାଇଁ ଧର୍ମଶାସ୍ତ୍ର ସମସ୍ତ ବିଷୟକୁ ପାପର ଅଧୀନ ବୋଲି ଗଣନା କରିଅଛି। ଆମେ ଦେଖିଛୁ ଯେ ବ୍ୟବସ୍ଥା ମୃତ୍ୟୁ ଆଣିଲା। ଜିହିଜିକାଲ ଅଠର ପର୍ବର କୋଡ଼ିଏ ପଦରେ ଏହିପରି ଲେଖା ଅଛି, ଯେଉଁ ପ୍ରାଣୀ ପାପ କରେ ସେ ମରିବ। ଧର୍ମଶାସ୍ତ୍ର ସମସ୍ତ ବିଷୟକୁ ପାପର ଅଧୀନ କରି ରଖିଅଛି, ତେଣୁକରି ସମସ୍ତେ ପାପ କରି ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଅଛନ୍ତି ଓ ମୃତ୍ୟୁବରଣ କରିଅଛନ୍ତି। ତେଣୁକରି ଏହି କାରଣରୁ ଜୀବନ ଆବଶ୍ୟକ। ଆମେ ଦେଖିସାରିଛୁ ଯେ ବ୍ୟବସ୍ଥା ମୃତ୍ୟୁ ଆଣେ, ଯାହାକି କେବଳ ତାହା ହିଁ କରେ। ଏହା ପ୍ରକୃତିରେ ପାପର ମାତ୍ରା ନୁହେଁ, କିନ୍ତୁ ପାପର ପ୍ରକୃତ ଘଟଣା ଯାହାକି ମୃତ୍ୟୁ ଆଣେ। ଆହୁରି ମଧ୍ୟ ପ୍ରତ୍ୟେକ ସମାନୁପାତିକ ଭାବେ ମୃତ୍ୟୁ ଭୋଗ କରିଅଛନ୍ତି ଓ ସମାନୁପାତିକ ଭାବେ ଆବଶ୍ୟକତା ଅନୁଭବ କରନ୍ତି। ଆପଣ ଅନ୍ୟ ଜଣେ ବ୍ୟକ୍ତିଙ୍କ ପରି ଜଘନ୍ୟ ପାପ କରିନଥାଇପାରନ୍ତି, କିନ୍ତୁ ଆପଣଙ୍କର ଓ ମୋର ସେହି ଏକା ପ୍ରକାରର ସ୍ୱଭାବ ରହିଅଛି ଯାହାକି ସେହି ବ୍ୟକ୍ତିର ଥିଲା। ଜଣେ ମହାନ ଜର୍ମାନ ଲେଖକ ଏହିପରି କହନ୍ତି, ମୁଁ କେବେ ହେଲେ ଏକ ଅପରାଧ ଘଟିବା ନେଇ ଲକ୍ଷ୍ୟ କରିନାହିଁ, ମାତ୍ର ମୁଁ ମଧ୍ୟ ଯାହାକି ସେହି ଅପରାଧ କରିଥାଇପାରେ। ସେ ଜାଣିପାରିଲେ ଯେ ତାହାଙ୍କର ମଧ୍ୟ ସେହି ପ୍ରକାର ଏକ ସ୍ୱଭାବ ଥିଲା। ଏହା ପାପର ମାତ୍ରା ନୁହେଁ, କିନ୍ତୁ ପ୍ରକୃତ ବିଷୟଟି ହେଉଛି ଯେ ଆମେ ପାପୀ ଅଟୁ, ଯାହାକି ମୃତ୍ୟୁ ଘଟାଏ। ଏଠାରେ ମୁଁ ଆପଣଙ୍କୁ ପାପର ମାତ୍ରା ନୁହେଁ, ମାତ୍ର ପାପର ବିଷୟ ନେଇ ଏକ ଦୃଷ୍ଟାନ୍ତ ଦେବାକୁ ଚାହେଁ। ଆପଣ ଚବିଶ ମହଲା ବିଶିଷ୍ଟ ଉଚ୍ଚ ଏକ ପ୍ରାସାଦର ଛବିକୁ ଆଙ୍କି ନିଅନ୍ତୁ। ସେହି ଗୃହର ସଭା ଉପର ମହଲାରେ ତିନିଜଣ ଲୋକ ଅଛନ୍ତି, ଆଉ ସୁପରିଟେଣ୍ଡେଣ୍ଟ ସେମାନଙ୍କୁ ଦେଖିବା ନିମନ୍ତେ ସେଠାକୁ ଯାଇ ସେମାନଙ୍କୁ ସତର୍କ କରାଇଦେଇ କହନ୍ତି, ବର୍ତ୍ତମାନ ଅତି ସତର୍କ ରୁହ, ଏହି ଗୃହ ଉପର ଛାତର ଧାରକୁ ଯାଅ ନାହିଁ, ନଚେତ୍ ଆପଣମାନେ ମୃତ୍ୟୁବରଣ କରିବେ, ଏହା ଆପଣମାନଙ୍କ ନିମନ୍ତେ ମୃତ୍ୟୁର କାରଣ ହେବ। ତେବେ ସେମାନଙ୍କ ମଧ୍ୟରୁ ଜଣେ କହେ, ଏହି ସୁପରିଟେଣ୍ଡେଣ୍ଟ ସଦାବେଳେ ଲୋକମାନଙ୍କୁ ଭୟଭୀତ କରାଇବା ପାଇଁ ଚେଷ୍ଟା କରୁଅଛି। ମୁଁ ବିଶ୍ୱାସ କରେ ନାହିଁ ଯେ ଯଦି ମୁଁ ଏହି ଗୃହ ଉପରିସ୍ଥ ଛାତର ବାହାରକୁ ଚାଲିଯିବି, ତାହେଲେ ମୁଁ ମୃତ୍ୟୁବରଣ କରିବି। ତେଣୁକରି ସେ ଜାଣିଜାଣି ସେହି ଗୃହ ଉପରିସ୍ଥ ଛାତର ଧାରକୁ ଯାଇ ପଦାକୁ ଡେଇଁ ପଡ଼ିଲା ଓ ତଳେ ପଡ଼ି ମୃତ୍ୟୁବରଣ କଲା। ସୁପରିଟେଣ୍ଡେଣ୍ଟର କଥା ଅନୁଯାୟୀ ସେହି ବ୍ୟକ୍ତିଟି ମଲା। ବର୍ତ୍ତମାନ ଧରି ନିଅନ୍ତୁ ଅନ୍ୟ ଜଣକ ସେହି ବିଷୟ ଦେଖି ଭୟଭୀତ ହୋଇ ପାହାଚ ଆଡ଼କୁ ଦୌଡ଼ି ଆସିବା ସମୟରେ ସେହି ପାହାଚରେ ଗୋଡ଼ ଖସିଗଲା ଓ ସେ ପଡ଼ିଯାଇ ମୃତ୍ୟୁବରଣ କଲା। ସେହିପରି ତୃତୀୟ ବ୍ୟକ୍ତି ଜଣକ କେତେକ ଗୁଣ୍ଡାମାନଙ୍କ ଦ୍ୱାରା ସେହି ଛାତ ଉପରୁ ତଳକୁ ପକାଇ ଦିଆଯିବାରୁ ସେ ମଧ୍ୟ ମୃତ୍ୟୁବରଣ କଲା, କାରଣ ସେମାନଙ୍କର ଶତ୍ରୁ ଥିଲା। ବର୍ତ୍ତମାନ ଯେଉଁ ବ୍ୟକ୍ତିକୁ ଉପରୁ ତଳକୁ ଖସାଇ ଦିଆଗଲା ସେ ସେହି ବ୍ୟକ୍ତି ପରି ମଧ୍ୟ ମଲା, ଯିଏକି ଜାଣିଜାଣି ଛାତ ଉପରୁ ଡେଇଁ ତଳେ ପଡ଼ି ମଲା ଓ ଯିଏକି ଭୟରେ ଦୌଡ଼ି ପଳାଇବା ସମୟରେ ସିଡ଼ିରୁ ଖସି ତଳେ ପଡ଼ି ମରିଗଲା। ଏହି ତିନିଜଣ ଯାକ ମାଧ୍ୟାକର୍ଷଣ ଶକ୍ତିର ନିୟମକୁ ଭଙ୍ଗ କଲେ ଓ ମଲେ। ଆପଣ ଦେଖନ୍ତୁ, ଏହା ହେଉଛି ଏକ ଘଟଣା କିନ୍ତୁ ମାତ୍ରା ନୁହେଁ। ଏହା ହେଉଛି ବିଷୟ ଯେ ସେମାନେ ସେହି ଗୃହ ଉପରିସ୍ଥ ଛାତର ଧାରକୁ ଚାଲିଗଲେ ଓ ସେମାନେ ସମସ୍ତେ ମାଧ୍ୟାକର୍ଷଣ ଶକ୍ତିର ନିୟମକୁ ଭଙ୍ଗ କଲେ। ବର୍ତ୍ତମାନ ପ୍ରଶ୍ନ ହେଉଛି, ସେହି ଯେଉଁ ମାଧ୍ୟାକର୍ଷଣ ଶକ୍ତିର ନିୟମ ଯାହାକି ସେମାନଙ୍କୁ ମୃତ୍ୟୁମୁଖରେ ପକାଇଲା ତାହା କ'ଣ ସେମାନଙ୍କୁ ଜୀବନ ଦେଇପାରିବ? ଏହା ଦେଇପାରିବ ନାହିଁ। ଯେଉଁପରି ଏହି ପ୍ରାକୃତିକ ନିୟମ ସେମାନଙ୍କୁ ଜୀବନ ଦେଇପାରିବ ନାହିଁ, ସେହିପରି ମୂଷାଙ୍କ ବ୍ୟବସ୍ଥା ଆପଣଙ୍କୁ ଜୀବନ ଦେଇପାରିବ ନାହିଁ। ଯେଉଁ ସ୍ଥାନକୁ ପାପ ଆସେ ସେହି ସ୍ଥାନକୁ ମୃତ୍ୟୁ ଅନୁସରଣ କରେ। ପାପର ବ୍ୟବସ୍ଥା ପରିସ୍ଥିତିକୁ ବଦଳାଇ ଦେବା ନିମନ୍ତେ କିଛି ଜାଣେ ନାହିଁ। ଏହା ଦୟା ବିଷୟରେ କିଛି ଜାଣେ ନାହିଁ। ଏହାକୁ ଯେପରି ଇଚ୍ଛା ସେପରି କରାଯାଇପାରିବ ନାହିଁ। ଈଶ୍ୱରଙ୍କ ବାକ୍ୟ କହେ, ଯେଉଁ ବ୍ୟକ୍ତି ପାପ କରେ ସେ ମରିବ। ଏଦନ ଉଦ୍ୟାନରେ ଈଶ୍ୱର ଆଦମ ହବାଙ୍କୁ କହିଲେ, ମାତ୍ର ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁଦିନ ତାହା ଖାଇବ ସେହିଦିନ ନିତାନ୍ତ ମରିବ। ତେଣୁକରି ସମସ୍ତେ ପାପ କରିଅଛନ୍ତି ଓ ବ୍ୟବସ୍ଥା ଦ୍ୱାରା ସମସ୍ତେ ମୃତ୍ୟୁଭୋଗ କରିଅଛନ୍ତି। ବ୍ୟବସ୍ଥା ଆମମାନଙ୍କୁ ବଦ୍ଧ କରେ। ପାଉଲ ଏହାକୁ କହନ୍ତି ମୃତ୍ୟୁଦାୟକ ବ୍ୟବସ୍ଥା, ଯାହାକି ଦ୍ୱିତୀୟ କରିନ୍ଥିବା 3:7 ଲେଖା ଅଛି। ପ୍ରକୃତରେ ବ୍ୟବସ୍ଥା ଆମମାନଙ୍କୁ ଦୋଷୀ ସାବ୍ୟସ୍ତ କରାଏ। ବ୍ୟବସ୍ଥା କ'ଣ ଜୀବନ ଆଣିଦେଇପାରେ? ପ୍ରିୟ ବନ୍ଧୁ, ବ୍ୟବସ୍ଥା ଜୀବନ ଦେଇପାରେ ନାହିଁ। ଯେପରିକି ସେହି ଛାତ ଉପରୁ ଖସିପଡ଼ି ମୃତ୍ୟୁ ଭୋଗିଥିବା ବ୍ୟକ୍ତି ପୁନର୍ବାର ଜୀବନ ମଧ୍ୟକୁ ପ୍ରବେଶ କରିପାରେ ନାହିଁ। ବ୍ୟବସ୍ଥାର ଉଦ୍ଦେଶ୍ୟ ନଥିଲା ଜୀବନ ଦେବା ପାଇଁ, ଏହା ଈଶ୍ୱରଙ୍କ ସମ୍ମୁଖରେ ଆମମାନଙ୍କୁ ଦୋଷୀ ବୋଲି ଦେଖାଇଦେବା ନିମନ୍ତେ ଦିଆଯାଇଥିଲା। ତେଣୁକରି ଗାଲାତୀୟ 3:22 ଲେଖା ଅଛି, କିନ୍ତୁ ଯେପରି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ପ୍ରତିଜ୍ଞା ବିଶ୍ୱାସ କରୁଥିବା ଲୋକମାନଙ୍କୁ ଦିଆଯାଏ, ଏଥିପାଇଁ ଧର୍ମଶାସ୍ତ୍ର ସମସ୍ତ ବିଷୟକୁ ପାପର ଅଧୀନ ବୋଲି ଗଣନା କରିଅଛି। ସେଥିପାଇଁ ରୋମିଓ 6:23 ଲେଖା ଅଛି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ବାସ୍ତବରେ ଈଶ୍ୱରଙ୍କର ସେହି ପ୍ରତିଜ୍ଞାଯୁକ୍ତ ବାକ୍ୟ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆଜି ସମଗ୍ର ମାନବଜାତି ପ୍ରତି ପ୍ରକାଶିତ ହୋଇଅଛି, ଆଉ ତାହା କେବଳ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମନୁଷ୍ୟ ପ୍ରାପ୍ତ ହୋଇଥାଏ, ଆଉ ସେହି ପ୍ରତିଜ୍ଞା ହେଉଛି ଅନନ୍ତ ଜୀବନ। ବାସ୍ତବରେ ସେ ବ୍ୟବସ୍ଥା ଅନୁଯାୟୀ ମନୁଷ୍ୟ ପାପର ଅଧୀନ ହୁଏ, ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ସେହି ବ୍ୟବସ୍ଥାର ଅଧୀନରୁ ମୁକ୍ତ ହୋଇ ଜୀବନରେ ପ୍ରବେଶ କରେ ଓ ପାପରୁ ଉଦ୍ଧାରପ୍ରାପ୍ତ ହୋଇଥାଏ। ଏହାପରେ 23 ଲେଖା ଅଛି, ମାତ୍ର ସେହି ବିଶ୍ୱାସ ଆସିବା ପୂର୍ବେ ପ୍ରକାଶିତ ହେବାକୁ ଯାଉଥିବା ସେହି ବିଶ୍ୱାସ ପ୍ରାପ୍ତି ଉଦ୍ଦେଶ୍ୟରେ ଆମ୍ଭେମାନେ ବ୍ୟବସ୍ଥାର ଅଧୀନରେ ବନ୍ଦୀ ହୋଇ ରକ୍ଷିତ ହେଉଥିଲୁ। ଲେଖା ଅଛି, ମାତ୍ର ସେହି ବିଶ୍ୱାସ ଆସିବା ପୂର୍ବେ, ଅର୍ଥାତ୍ ସେହି ବିଶ୍ୱାସ ଯାହାକି ଖ୍ରୀଷ୍ଟଙ୍କଠାରେ ଜଣେ ବିଶ୍ୱାସୀ ସ୍ଥାପନ କରେ, ଯିଏକି ଆମମାନଙ୍କ ନିମନ୍ତେ ମୃତ୍ୟୁବରଣ କଲେ। ତେଣୁ ଯେପର୍ଯ୍ୟନ୍ତ ଖ୍ରୀଷ୍ଟ ଯୀଶୁ ଆସିନଥିଲେ, ସେପର୍ଯ୍ୟନ୍ତ ସେହି ବ୍ୟବସ୍ଥା ମଧ୍ୟରେ ଦୟା ପ୍ରକାଶିତ ହେଉଥିଲା, ଯେହେତୁ ସେହି ବ୍ୟବସ୍ଥା ମଧ୍ୟରେ ଏକ ପାପାଚ୍ଛାଦନର ବ୍ୟବସ୍ଥା ରହିଥିଲା। ଏହାର ଏକ ବେଦି ରହିଥିଲା ଯେଉଁଠାରେ କି ପାପାର୍ଥକ ବଳି ଅଣାଯାଇପାରୁଥିଲା ଓ କ୍ଷମା ମିଳିପାରୁଥିଲା। ସେହି ପାପାଚ୍ଛାଦନ ସେହି ସ୍ଥାନରେ ଦୃଶ୍ୟ ହେଉଥିଲା। ପାପ ନିମନ୍ତେ ଯେଉଁ ସମସ୍ତ ବଳିଦାନ ଉତ୍ସର୍ଗ କରାଯାଉଥିଲା ତାହା ସବୁ ଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। ପାଉଲ କହନ୍ତି, ସେହି ବିଶ୍ୱାସ ଆସିବା ପୂର୍ବେ ଆମ୍ଭେମାନେ ବ୍ୟବସ୍ଥାର ଅଧୀନରେ ଥିଲୁ। ଲେଖା ଅଛି, ସେହି ବିଶ୍ୱାସ ପ୍ରାପ୍ତି ଉଦ୍ଦେଶ୍ୟରେ ଆମ୍ଭେମାନେ ବ୍ୟବସ୍ଥାର ଅଧୀନରେ ବନ୍ଦୀ ହୋଇ ରକ୍ଷିତ ହେଉଥିଲୁ। ଏହାପରେ 3:24 ଏହିପରି ଲେଖା ଅଛି, ଏହି ପ୍ରକାରେ ବିଶ୍ୱାସ ହେତୁ ଆମମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥା ଆମମାନଙ୍କର ଶିକ୍ଷକ ସ୍ୱରୂପ ହୋଇଥିଲା। ଏହା ଏକ ଚମତ୍କାର ବିଭାଗ। ପାଉଲ ଏଠାରେ ସ୍ୱଷ୍ଟ ଭାବେ ଜଣାଇ ଦିଅନ୍ତି ଯେ ମୂଷାଙ୍କ ବ୍ୟବସ୍ଥା ଉଦ୍ଧାର ସାଧନ କରିପାରିଲା ନାହିଁ। ରୋମିଓ 4:5 ଲେଖା ଅଛି, କିନ୍ତୁ ଯିଏ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯିଏ ଗଣନା କରନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତାହା ପକ୍ଷରେ ତାହାର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ। ପରିତ୍ରାଣ ନିମନ୍ତେ ଈଶ୍ୱର ମନୁଷ୍ୟର କାର୍ଯ୍ୟକୁ ଉପେକ୍ଷା କରନ୍ତି, ସେ ମନୁଷ୍ୟର କ୍ରିୟାକର୍ମ ନେଇ ତାହାକୁ ଉଦ୍ଧାର କରନ୍ତି ନାହିଁ, କାରଣ ଈଶ୍ୱର କହନ୍ତି ମନୁଷ୍ୟର ଧାର୍ମିକତା ତାହାଙ୍କ ନିକଟରେ ଦୁର୍ଗନ୍ଧର ସମାନ। ଈଶ୍ୱର କୌଣସି ମନୁଷ୍ୟକୁ ବ୍ୟବସ୍ଥା ପାଳନ ହେତୁ ଧାର୍ମିକ କରି ଗଣନା କରନ୍ତି ନାହିଁ, କାରଣ କୌଣସି ମନୁଷ୍ୟ ବ୍ୟବସ୍ଥା ଅନୁଯାୟୀ ଧର୍ମକର୍ମ ସାଧନ କରିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ। ଏହା ପାପୀକୁ ଉଦ୍ଧାର କରିବା ନିମନ୍ତେ ପ୍ରଦତ୍ତ ହୋଇନଥିଲା, ମାତ୍ର ସେ ଯେ ପାପୀ ଏହା ଯେପରି ଜାଣିପାରେ ଏଥିନିମନ୍ତେ ପ୍ରଦତ୍ତ ହୋଇଥିଲା। ଏହା ପାପ ହରଣ କରିପାରେ ନାହିଁ, ମାତ୍ର ପାପକୁ ପ୍ରକାଶ କରାଇଦିଏ। ଏହା ଏକ ଦର୍ପଣ ପରି ଯାହାକି ଆମମାନଙ୍କ ଜୀବନରେ ଥିବା ପାପ ବା କଳୁଷିତ ବିଷୟ ସବୁକୁ ଦେଖାଇ ଦିଏ। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ପବିତ୍ର ରକ୍ତ ସେହି ସମସ୍ତ ପାପର ଦାଗକୁ ଧୋଇ ପରିଷ୍କାର କରିଦିଏ। ସେଥିପାଇଁ ଏଠାରେ ମୁଁ ଆପଣଙ୍କୁ ଏକ ଦୃଷ୍ଟାନ୍ତ ଛଳରେ ଏହି ବିଷୟଟିକୁ ସରଳ ଭାବେ ବୁଝାଇ ଦେବାକୁ ଚାହେଁ। ଆପଣଙ୍କୁ ମୁଁ ଏକ ଶୌଚାଳୟ ମଧ୍ୟକୁ ନେଇଯିବାକୁ ଚାହେଁ, ଯେଉଁଠାରେ କି ଏକ ଦର୍ପଣ ଓ ତହିଁର ନିମ୍ନ ଭାଗରେ ଏକ ପ୍ରକ୍ଷାଳନ ପାତ୍ର ରହିଅଛି, ଯାହାକୁ ଇଂରାଜୀରେ ୱାସ୍ ବେସିନ୍ ବୋଲି କୁହାଯାଏ। ଧରିନିଅନ୍ତୁ ଆପଣଙ୍କ ମୁଖମଣ୍ଡଳରେ କିଛି ମଇଳା ବା ଦାଗ ରହିଅଛି ବୋଲି ମୁଁ ଆପଣଙ୍କୁ କହିଲି। ଏହା ଜାଣିଲା ପରେ ଆପଣ କ'ଣ କରିବେ? ଆପଣ ନିଶ୍ଚିତ ଭାବେ ସେହି ଦର୍ପଣ ନିକଟକୁ ଯାଇ ତାହା ଦେଖି ତାହାକୁ ପରିଷ୍କାର କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ସେହି ଦର୍ପଣ ତାହାକୁ ପରିଷ୍କାର କରିବାରେ ସହାୟକ ହୋଇପାରିବ ନାହିଁ। ଏହାକୁ ପରିଷ୍କାର କରିବା ନିମନ୍ତେ ଆପଣଙ୍କୁ ସେହି ପ୍ରକ୍ଷାଳନ ପାତ୍ରର ସାହାଯ୍ୟ ନେବାକୁ ହେବ, ଯାହାଦ୍ୱାରା ଆପଣ ସେହି ଦାଗକୁ ଧୋଇ ପରିଷ୍କାର କରିପାରିବେ। ଠିକ୍ ସେହିପରି ବ୍ୟବସ୍ଥା ବା ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ନିମନ୍ତେ ଦର୍ପଣ ପରି, ଯାହାକି ଆମ ଜୀବନର ସମସ୍ତ କଳୁଷିତ ବିଷୟ ସବୁକୁ ଦେଖାଇ ଦିଏ। ଏହାଦ୍ୱାରା ଆମେ ଜାଣିବାକୁ ପାରୁ ଯେ ଆମେ ସମସ୍ତେ ପାପ କରିଅଛୁ ଓ ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଅଛୁ। ତାହା ହିଁ ବ୍ୟବସ୍ଥା ପ୍ରକାଶ କରିଦିଏ। କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ ଯେ ସେହି ଦର୍ପଣ ତଳେ ସେ ଆମମାନଙ୍କ ନିମନ୍ତେ ଏକ ପ୍ରକ୍ଷାଳନ ପାତ୍ର ରଖିଅଛନ୍ତି, ଯେଉଁଠାରେ କି ଆପଣ ଆପଣଙ୍କ ମୁଖମଣ୍ଡଳରୁ ସେହି ଦାଗ ଧୋଇ ପରିଷ୍କାର କରିପାରିବେ। ଏହା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରକ୍ତ, ଯାହାକି ପରିଷ୍କାର କରେ। ବ୍ୟବସ୍ଥା ଜଣେ ମନୁଷ୍ୟକୁ ପାପୀ ବୋଲି ପ୍ରମାଣିତ କରେ, ମାତ୍ର ଏହା କେବେ ହେଲେ ତାହାକୁ ସାଧୁରେ ପରିଣତ କରିପାରେ ନାହିଁ। ବ୍ୟବସ୍ଥା ପ୍ରଦାନ କରାଗଲା ଯେପରିକି ସାଧୁ ପାଉଲ ରୋମିଓ ପତ୍ରରେ ଉଲ୍ଲେଖ କରନ୍ତି। ଆଉ ଆମେମାନେ ତ ଜାଣୁ ଯେ ବ୍ୟବସ୍ଥା ଯାହା ଯାହା କୁହେ ସେହିସବୁ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ, ଯାହାକି ରୋମିଓ ତିନି ପର୍ବର 19 ପଦରେ ଲେଖାଅଛି। ପାଉଲ କହନ୍ତି, ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥା ଆମମାନଙ୍କର ଶିକ୍ଷକ ସ୍ୱରୂପ ହୋଇଥିଲା। ତେବେ ସେ ଏହାକୁ କେଉଁ ଅର୍ଥରେ କହନ୍ତି ତାହା ସେ ବର୍ତ୍ତମାନ ପ୍ରକାଶ କରିବା ପାଇଁ ଯାଉଅଛନ୍ତି। ତିନି ପର୍ବର 25 ପଦରେ ଲେଖାଅଛି, କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମମାନେ ଆଉ ସେହି ଶିକ୍ଷକର ଅଧୀନରେ ନାହୁଁ। ଏଠାରେ ଯେଉଁ ଶିକ୍ଷକ ଶବ୍ଦ ବ୍ୟବହାର କରାଯାଇଅଛି, ଗ୍ରୀକ୍ ଭାଷାରେ ଏହାର ପ୍ରକୃତ ଅର୍ଥ ଶିକ୍ଷକ ନୁହେଁ। ଗ୍ରୀକ୍ ଭାଷାରେ ଏହାକୁ ପାଇଦାଗୋଗସ୍ ବୋଲି କହନ୍ତି ଓ ଏହାର ଅର୍ଥ ପ୍ରକୃତରେ ଶିକ୍ଷକ ନୁହେଁ। ପାଉଲଙ୍କ ସମୟରେ ଏହାର ଅର୍ଥ ଭିନ୍ନ ପ୍ରକାରର ଥିଲା। ଏହାର ଅର୍ଥ ଏକ ଦାସ ବା କ୍ରୀତଦାସକୁ ବୁଝାଉଥିଲା, ଯେ କି ରୋମିଓ ପରିବାରବର୍ଗଙ୍କର ଏକ ଅଂଶବିଶେଷ ଥିଲା। ତେବେ ରୋମ୍ ସାମ୍ରାଜ୍ୟର ଅର୍ଦ୍ଧେକ ଅଧିବାସୀ କ୍ରୀତଦାସ ଥିଲେ। ରୋମ୍ ସାମ୍ରାଜ୍ୟର ଧନିକ ଶ୍ରେଣୀର ଲୋକମାନଙ୍କ ଗୃହରେ କ୍ରୀତଦାସ ରହୁଥିଲେ, ଯେଉଁମାନେ କି ପିଲାମାନଙ୍କର ଯତ୍ନତତ୍ତ୍ୱ ନେଉଥିଲେ। ସେମାନେ ସେହି ପିଲାମାନଙ୍କର ସମସ୍ତ କିଛି ବିଷୟ ବୁଝାସୁଝା କରୁଥିଲେ, ଏପରିକି ମା' ପରି ସେମାନେ ସେହି ସାନ ସାନ ପିଲାମାନଙ୍କର ଯତ୍ନତତ୍ତ୍ୱ ନେଉଥିଲେ। ଆଉ ଯେତେବେଳେ ଏହି ପିଲାମାନେ ବିଦ୍ୟାଳୟକୁ ଯିବାର ବୟସରେ ପଦାର୍ପଣ କରୁଥିଲେ, ସେତେବେଳେ ଏହି କ୍ରୀତଦାସମାନେ ସକାଳୁ ସେମାନଙ୍କୁ ଉଠାଇ ଓ ସେମାନଙ୍କୁ ଖାଇବାକୁ ଦେଇ ଓ ଲୁଗା ପିନ୍ଧାଇ ସ୍କୁଲକୁ ନେଇଯାଉଥିଲେ ଓ ବିଦ୍ୟାଳୟର ଶିକ୍ଷକଙ୍କ ହସ୍ତରେ ସେମାନଙ୍କୁ ଛାଡ଼ି ଦେଉଥିଲେ। ବର୍ତ୍ତମାନ ପାଉଲ ଏଠାରେ କହିବାକୁ ଚାହାନ୍ତି ଯେ ବ୍ୟବସ୍ଥା ଆମମାନଙ୍କର ସେହି ଦାସ ବା ଚାକର ପରି, ଯେ କି ଆମମାନଙ୍କୁ କହେ, ହେ ଟିକି ବାବୁ, ମୁଁ ତୁମ ପାଇଁ କିଛି ସାହାଯ୍ୟ କରିପାରିବି ନାହିଁ, ମାତ୍ର ମୁଁ ଏତିକି କରିପାରେ, ମୁଁ ତୁମକୁ ସେହି ଖ୍ରୀଷ୍ଟଙ୍କ କୃଶର ନିକଟକୁ ନେଇଯାଇପାରିବି, କାରଣ ତୁମେ ବିନଷ୍ଟ ହୋଇଅଛ ଓ ତୁମେ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଆବଶ୍ୟକ କର। ଆପଣ ଦେଖନ୍ତୁ, ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଖ୍ରୀଷ୍ଟଙ୍କର ନିକଟକୁ କଢ଼ାଇ ଆଣିବା। ଆପଣ ଜାଣନ୍ତି ଯେ ଆପଣ ବ୍ୟବସ୍ଥା ପାଳନ କରିପାରିବେ ନାହିଁ, ମାତ୍ର ଆପଣଙ୍କୁ ସେହି ବ୍ୟବସ୍ଥା ଅନୁଯାୟୀ ନିଜର ହୃଦୟକୁ ସମୀକ୍ଷା କରି ନିଜର ଦୋଷ ଦୁର୍ବଳତାକୁ ଜାଣିବାକୁ ଅଛି। ଏହାପରେ 26 ପଦରେ ଲେଖା ଅଛି, କାରଣ ତୁମେମାନେ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କର ସନ୍ତାନ ହୋଇଅଛ। ପାଉଲ ଏହି ପର୍ବର ଅବଶିଷ୍ଟାଂଶରେ ଓ 4 ପର୍ବର ପ୍ରଥମ ଅଂଶରେ ଦେଖାଇଦେବାକୁ ଯାଉଅଛନ୍ତି ଯେ ଏପରି କେତେକ ଉତ୍ତମ ବିଷୟ ତଥା ସୁବିଧା ସୁଯୋଗ ଆମମାନଙ୍କ ନିମନ୍ତେ ରହିଅଛି, ଯାହାକି ବ୍ୟବସ୍ଥା ପାଳନ ହେତୁ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମେ ତାହାସବୁ ପାଇପାରିଥାଉ। ବ୍ୟବସ୍ଥା ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ କେବେ ହେଲେ ଈଶ୍ୱରଙ୍କର ଜଣେ ସନ୍ତାନର ସ୍ୱଭାବ ଦେଇପାରିବ ନାହିଁ। ଖ୍ରୀଷ୍ଟ କେବଳ ତାହା ସାଧନ କରିପାରିବେ। କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଆମମାନଙ୍କୁ ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାରୀ କରାଇଥାଏ। ପ୍ରିୟ ବନ୍ଧୁ, ବାସ୍ତବରେ ଏହା କେତେ ଗୌରବର ବିଷୟ! ଯଦିଓ ଆମମାନଙ୍କର ସେପରି କୌଣସି ଧାର୍ମିକତା ନାହିଁ ବା ଉତ୍ତମତା ନାହିଁ, ମାତ୍ର ତଥାପି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମମାନେ ଈଶ୍ୱରଙ୍କ ସନ୍ତାନ ରୂପେ ଗୃହୀତ ହୋଇପାରିବା, କାରଣ ସେ ଆମମାନଙ୍କ ନିମନ୍ତେ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରିଅଛନ୍ତି। ଏହି ପଦରେ ସନ୍ତାନ ଶବ୍ଦଟି ଗ୍ରୀକ୍ ଶବ୍ଦ ହ୍ୟୁଅସ୍ରୁ ଆସିଅଛି, ଯାହାର ଅର୍ଥ ହେଉଛି ପୁତ୍ରଗଣ। କେବଳ ଖ୍ରୀଷ୍ଟଙ୍କଠାରେ ଆମର ବିଶ୍ୱାସ ଆମକୁ ଈଶ୍ୱରଙ୍କର ଯଥାର୍ଥ ସନ୍ତାନରେ ପରିଣତ କରାଇପାରିବ। ଏଠାରେ ମୁଁ ଯଥାର୍ଥ ଶବ୍ଦ ଉପରେ ଗୁରୁତ୍ୱାରୋପ କରେ, କାରଣ ଈଶ୍ୱରଙ୍କର କେବଳ ପୁତ୍ରମାନେ ଅଛନ୍ତି ଯେଉଁମାନେ ଯଥାର୍ଥ ପୁତ୍ର ଅଟନ୍ତି। ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱରଙ୍କର ଯଥାର୍ଥ ପୁତ୍ର ରୂପେ ପରିଚିତ ହୁଅନ୍ତି, ଆଉ ତାହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ବିଶ୍ୱାସ ସହିତ ଆଉ କିଛି ବିଷୟ ପରିତାଣ ନିମନ୍ତେ ଆବଶ୍ୟକ ନାହିଁ, କିନ୍ତୁ ବିଶ୍ୱାସ ସହିତ କିଛି ବିଷୟ ନଥାଇ ଆପଣଙ୍କୁ ଈଶ୍ୱରଙ୍କ ସନ୍ତାନରେ ପରିଣତ କରାଏ। ଏହା ବ୍ୟତୀତ ଅନ୍ୟ କୌଣସି ବିଷୟ ଆପଣଙ୍କୁ ଈଶ୍ୱରଙ୍କ ସନ୍ତାନରେ ପରିଣତ କରାଇପାରିବ ନାହିଁ, କାରଣ ଲେଖା ଅଛି ତୁମେମାନେ ସମସ୍ତେ ଈଶ୍ୱରଙ୍କ ସନ୍ତାନ। କିନ୍ତୁ କିପରି? ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା। ପୁରାତନ ନିୟମରେ ଜଣେ ଇସ୍ରାଏଲୀୟ ବ୍ୟକ୍ତି ବ୍ୟବସ୍ଥାର ଅଧୀନରେ ଥାଇ କେବେ ହେଲେ ସନ୍ତାନରେ ପରିଣତ ହୋଇପାରିନଥିଲା, ମାତ୍ର କେବଳ ଜଣେ ଦାସ ହିସାବରେ ରହିଥିଲା। ଈଶ୍ୱର ଇସ୍ରାଏଲ ଜାତିକୁ ଇସ୍ରାଏଲ ମୋହର ପୁତ୍ର ବୋଲି ସମ୍ବୋଧନ କରିଅଛନ୍ତି, ଯାହାକି ଯାତ୍ରା ପୁସ୍ତକ 4 22 ପଦରେ ଲେଖା ଅଛି। କିନ୍ତୁ ସେହି ଏକତ୍ରୀକୃତ ଜାତି ମଧ୍ୟରେ କୌଣସି ବ୍ୟକ୍ତିବିଶେଷଙ୍କୁ ପୁତ୍ର ଭାବେ ସମ୍ବୋଧନ କରାଯାଇନଥିଲା, ତାହାକୁ ସଦାପ୍ରଭୁଙ୍କର ଦାସ ଭାବେ ସମ୍ବୋଧନ କରାଯାଉଥିଲା। ଉଦାହରଣ ସ୍ୱରୂପ ଦେଖନ୍ତୁ, ମୂଷାଙ୍କର ଈଶ୍ୱରଙ୍କ ସହିତ ଅତି ଘନିଷ୍ଠ ସମ୍ପର୍କ ଥିଲା, ତଥାପି ଈଶ୍ୱର ତାହାଙ୍କ ବିଷୟରେ କହିଲେ ଆମ୍ଭର ଦାସ ମୂଷା ମରିଅଛି, ଯାହାକି ଜିଓସିଓ 1:2 ଲେଖା ଅଛି। ତାହା ଥିଲା ତାହାଙ୍କର ପରିଚୟକରଣ। ଆହୁରି ମଧ୍ୟ ଦାଉଦ ଯଦିଓ ଈଶ୍ୱରଙ୍କର ମନୋନୀତ ବ୍ୟକ୍ତି ଥିଲେ, ତଥାପି ଈଶ୍ୱର ତାହାଙ୍କୁ ଆମ୍ଭର ଦାସ ଦାଉଦ ବୋଲି ସମ୍ବୋଧନ କରିଅଛନ୍ତି। ପ୍ରିୟ ବନ୍ଧୁ, ଯଦିଓ ଆପଣ ବ୍ୟବସ୍ଥା ପାଳନ କରନ୍ତି ଯାହାକୁ କି ଆପଣ ଆକ୍ଷରିକ ଭାବେ ପାଳନ କରିପାରିବେ ନାହିଁ, ତଥାପି ଆପଣଙ୍କର ଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ଅପେକ୍ଷା ନିକୃଷ୍ଟତର ହେବ। ସନ୍ତାନତ୍ୱ ତାହାଙ୍କର ଧାର୍ମିକତାକୁ ଆବଶ୍ୟକ କରେ। ନୂତନ ନିୟମ ଏହିପରି ପ୍ରକାଶ କରେ, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ପ୍ରିୟ ବନ୍ଧୁ, ଆମମାନେ କିଛି ନ କରି କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେହି ସନ୍ତାନତ୍ୱର ଅଧିକାର ପ୍ରାପ୍ତ ହୋଇଅଛୁ। ଆସନ୍ତୁ ତାହେଲେ ସେହି ପ୍ରଭୁ ଶ୍ରୀକ୍ରିଷ୍ଣଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାରପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ତାହାଙ୍କର ସେହି ପବିତ୍ର ରକ୍ତରେ ଧୌତ ପବିତ୍ରକୃତ ହୋଇ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ବିବେଚିତ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା, ଆପଣ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସମୟ ଦେଇଥିବାରୁ ଆମେ ଧନ୍ୟବାଦୀ। ଆପଣ ଯଦି ପ୍ରଭୁ ଯୀଶୁଙ୍କର ବାକ୍ୟ ବିଷୟରେ ଓ ତାହାଙ୍କର ପ୍ରେମ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ଯାହାକି ଆପଣଙ୍କୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ଦେଖାଇବ, ତାହେଲେ ଆମ ସହିତ ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odiattv@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।
ବିଧା